సినిమా రాయవద్దన్న. దర్శన స్కంధ దర్శన అధ్యాయ కలిసి చూడంకల్లా స్థుతిలే గ్రామార్జునంగ స్థుతి శునులా భగవాన్ తమ కహిలే సాధునాంగ సమచిత్తానాంగ సుతరాంగ మత్కృతాత్మనాం దర్శనాన భవేద్వంద్వ పుంసో అక్మో సవితూర్జథా. ସାଧୁମାନଙ୍କୁ ପାଇଁ ଯଦି ଜଣେ ଦର୍ଶନ କରୁଛନ୍ତି, ସେ ଯେମିତି ସୂର୍ଯ୍ୟର ଦର୍ଶନରେ ଜଣେ ଆଲୋକ ପ୍ରାପ୍ତ ହୁଏ, ସେଇଭଳି ଭାବରେ ସାଧୁଙ୍କର କୃପାରୁ ସେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବେ. ତେଣୁ ଏଇଭଳି ଭାବରେ କହି ଯେତେବେଳେ ସେ ଚାଲିଗଲେ, ବିଦାୟ ନେଇକରି ଭଗବାନଙ୍କଠାରୁ କୈଳାସ ପର୍ବତକୁ ଚାଲିଗଲେ, ଭଗବାନ ଶିବଜୀଙ୍କର ସେବାରେ ଲାଗିକି ରହିଲେ, ତେଣୁ ଆ ଭିତରେ ଏଇ ଯେଉଁ ଗଛଟି ପଡ଼ିଗଲା, ଦୁଇଟି ଗଛ ଭୂମିକମ୍ପ ଭଳିଆ ସମସ୍ତଙ୍କୁ ଲାଗିଲା, ଶବ୍ଦ ହେଲା. ତେଣୁ ସମସ୍ତେ ଧାଇଁକିରି ଆସିଲା ବେଳକୁ ଦେଖିଲା ବେଳକୁ କୃଷ୍ଣ ବନ୍ଧା ହେଇକି ରହିଛନ୍ତି ଏବଂ ଗଛ ଦୁଇଟି ଦୁଇ ସାଇଡ୍ ଦୁଇପଟେ ପଡ଼ିଛି. ପିଲାମାନେ ମଧ୍ୟ ସୁରକ୍ଷିତ ଅଛନ୍ତି, ତାଙ୍କ ସାଙ୍ଗରେ ଯେଉଁ ପିଲାମାନେ ଥିଲେ. ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, କେମିତି ଏତେ କୌଣସି ଝଡ଼ ବାତ୍ୟା କିଛି ନାହିଁ, କେମିତି ଗଛ ଏତେ ବଡ଼ ବଡ଼ ଗଛ ଦୁଇଟା, ଯେଉଁଟାକୁ ଆମର କୁହାଯାଇଛି, ଆଚାର୍ଯ୍ୟମାନେ କହିଛନ୍ତି ହଜାରେ ହସ୍ତି ସହସ୍ରେଣା ବି ଦୃତ ପାଠ ପାଠ ନେଇବ, ହଜାରେ ହସ୍ତି ଲଗେଇକିରି ଯାହାକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି, ହଜାରେ ହାତୀ ଲଗେଇକିରି ଯାହାକୁ ପାଡ଼ି ହେବନି, ସେ କେମିତି ମନକୁ ମନ ପଡ଼ିଗଲା. ତେଣୁ ପିଲାମାନେ ସେଠି ଥିଲେ, ସେ କହିଲେ ଏଇ କୃଷ୍ଣ ଯେତେବେଳେ ଟାଣିଦେଲା, ସେତେବେଳେ ଗଛ ଦୁଇଟି ପଡ଼ିଗଲା. ତେଣୁ ସମସ୍ତେ କହିଲେ ଛୋଟ ପିଲାଙ୍କ କଥା କ'ଣ ବିଶ୍ୱାସ କରିବା, ଛୋଟ ପିଲା କ'ଣ ଜାଣନ୍ତି. ତେଣୁ ପ୍ରକୃତରେ ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ହରିଶ୍ରୀ, ସେ କହିଛନ୍ତି ଏ ଛୋଟ ପିଲା ଯଦି ଭଗବାନ କଥା କହିବେ, ତାଙ୍କ କଥା କେହି ଶୁଣିବେନି. ଏ ଛୋଟ ପିଲା ଏ କ'ଣ ଜାଣିଛନ୍ତି, ବୁଢ଼ା ଲୋକ ହେଲା ମାନେ ସେ ଯାହା କହିବେ ସେଟାକୁ ଗ୍ରହଣ କରିବେ. ବୁଢ଼ା ଲୋକ ବୋଧେ ମୂର୍ଖ ହେଇଥାଉ, ସେ କିନ୍ତୁ ଯାହା କହିବେ ସେଟା ଗ୍ରହଣ କରିବେ. ବୁଢ଼ା ଲୋକ ଯଦି କୁହାଯିବ, ଯଦି ଛୋଟ ପିଲାଟି କହିବ ଯେ ଭଗବାନଙ୍କର ନାମ କର, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ସେ କହିବ କ'ଣ, ତୁ ମୋତେ ଶିଖେଇବୁ, ବୁଦ୍ଧି ଶିଖେଇବୁ, ତୁ ଗୋଟେ ମୋର ନାତି ବୟସ କି ପଣ ନାତି ବୟସ ଅଣ ନାତି ବୟସ ସବୁ, ତୁ ମୋତେ ଶିଖେଇବୁ, ମୋର ଜ୍ଞାନ ନାହିଁ, ଏ କହିକି ସେ ଭଗବାନ କଥା ଗ୍ରହଣ କରିବ ନାହିଁ. ତେଣୁ ଯଦିଓ ସେ ଛୋଟ ପିଲାମାନେ ଠିକ କଥା କହୁଛନ୍ତି, କିନ୍ତୁ କେତେଜଣ କହିଲେ ହୁଏତ ହେଇପାରେ, କେତେଜଣ କହିଲେ ଏ ଛୋଟ ପିଲାମାନଙ୍କ କଥାକୁ ଶୁଣିଲେ ଲାଭ କ'ଣ କହିକିରି ସବୁ, ତାପରେ ସେଟା ତ ଗୋଟେ ମିଟିଂ ହେବ. କିନ୍ତୁ ଆ ଭିତରେ ଭଗବାନଙ୍କର ଅନ୍ୟ ଲୀଳା ସବୁ ବର୍ଣ୍ଣନା କରିଛି. ଯେତେବେଳେ ବସୁଦେବ ଆସିକିରି ଦେଖିଲେ, ବସୁଦେବ କହୁଛି, ନନ୍ଦ ମହାରାଜ ଆସି ଦେଖିଲେ ଯେ ବନ୍ଧା ହେଇ ପଡ଼ିଛନ୍ତି, କୃଷ୍ଣ ବନ୍ଧା ହେଇଛନ୍ତି, ତେଣୁ କୃଷ୍ଣଙ୍କୁ ଖୋଲିଦେଲେ, ତାପରେ କୃଷ୍ଣ ତାଙ୍କର ଖେଳ ପୁଣି ଆରମ୍ଭ ହେଲା. ତେଣୁ ଭଗବାନ ଏଇଭଳି ଭାବରେ ଗୋପୀମାନଙ୍କ ଦ୍ୱାରା ବହୁତ ତାଙ୍କର ଅଧୀନରେ ତାଙ୍କ ବସ ହେଇକି ରହିଥିଲେ. ଯଦିଓ ସେ ଭଗବାନ, ସେ ହେଉଛନ୍ତି ସ୍ୱରାଟ, ସେ କାହାର ବସର ନୁହନ୍ତି, କିନ୍ତୁ ସେ ତାଙ୍କର ଭକ୍ତଙ୍କର ବସ ହେଇ, ଅହମ୍ ଭକ୍ତ ପରାଧୀନ ଭାଗବତ ନବମ ସ୍କନ୍ଧରେ କହିଛନ୍ତି ଯେଉଁ. ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏକାଦଶ ଅଧ୍ୟାୟରେ ଦୁଇଟି ଲୀଳା ବର୍ଣ୍ଣନା କରାଯାଇଛି, ବତ୍ସାସୁର ଏବଂ ବକାସୁର, ବଦ୍ଧ ବା ତାଙ୍କର ଉଦ୍ଧାର କରାଯାଇଛି. ତେଣୁ ଭଗବାନ ଏଇ ଯେଉଁ ବର୍ତ୍ତମାନ ଅଛନ୍ତି କେଉଁଠି, ମହାବନରେ ଅଛନ୍ତି, ଗୋକୁଳରେ ଅଛନ୍ତି, ମହାବନ ସେଇଟା. ତେଣୁ ସେଇଠି ସବୁ ବିଭିନ୍ନ ଯେଉଁ ଲୀଳା ସବୁ ଆଉ କେତେ ଲୀଳା ବର୍ଣ୍ଣନା କରିଛନ୍ତି ଯେ ଭଗବାନ ଏଇଭଳି ଭାବରେ ଗୋପୀମାନଙ୍କର ବସରେ ରହିଥିଲେ. ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ତଦ୍ବସୁ ଦାରୁ ଯନ୍ତ୍ରବତ୍. ଗୋପୀମାନେ ତାଙ୍କୁ ଯଦି କହିବେ କୃଷ୍ଣଙ୍କୁ ଯେ ତମେ ନୃତ୍ୟ କର, ତାହେଲେ ଭଗବାନ ଛୋଟ ପିଲା ଭଳି ନୃତ୍ୟ କରୁଥିଲେ, ଏବଂ ଯଦି କିଏ କହିବ ତମେ ଉଦ୍ଗାୟତି ତମେ ଗୀତ ଗାନ କର, ଗୀତ ଗାଅ, କାହିଁକି ନା ସ୍ତୋଭିତ, ସ୍ତୋଭିତ ଅର୍ଥ ହେଉଛି ମୁଁ ତୁମକୁ ଏଇଟା ଦେବି, ଏଇ ଲହୁଣୀ ଦେବି, ଏଇ ମିଠା ଦେବି, ସନ୍ଦେଶ ଦେବି, ତୁମେ ନୃତ୍ୟ କଲେ ମୁଁ ଦେବି, କହିଲେ ଭଗବାନ ନୃତ୍ୟ କରୁଥିଲେ ବା ଗୀତ ଗାଉଥିଲେ. ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ମୁଗ୍ଧ ବସୁ ଦାରୁ ଯନ୍ତ୍ରବତ୍, ଯେମିତି ଗୋଟେ କଣ୍ଢେଇ ନଚା ତାର କଣ୍ଢେଇକୁ ଯେଉଁଭଳି ଭାବରେ ନଚେଇବ ସେ ସେଇଭଳିଆ ନାଚିବ, ଭଗବାନ ସେଇଭଳିଆ ନାଚ କରୁଥିଲେ। ଭଗବାନ ଆମେ ସମସ୍ତଙ୍କୁ ତିନି ଗୁଣରେ ବାନ୍ଧିକି ନଚଉଛନ୍ତି, କିନ୍ତୁ ଭଗବାନ ମଧ୍ୟ ତାଙ୍କର ଭକ୍ତଙ୍କର ଦ୍ୱାରା ଏଇଭଳି ଭାବରେ ଦାରୁ ଯନ୍ତ୍ର ଭଳି ମୁଗ୍ଧ ହେଇକିରି କାର୍ଯ୍ୟ କରୁଛନ୍ତି, ନାଚୁଛନ୍ତି। ତେଣୁ ଅନେକ ଲୀଳା ସବୁ ବର୍ଣ୍ଣନା କରାଯାଉଛି। ଗୋଟିଏ ଲୀଳା କହୁଛନ୍ତି ଯେ କ୍ରିଣି ହିଁ ଭୋ ଫଳାନି ଇତି ଶ୍ରୁତ୍ୱା ସତ୍ୱରମଚ୍ୟୁତ ଫଳାର୍ଥି ଧାନ୍ୟମାଦାୟ ଯଜୌ ସର୍ବଫଳପ୍ରଦ। ଗୋଟେ ଥରେ ଭଗବାନ ଯେ ଖାଲି ବ୍ରଜବାସୀମାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ସେ ଗୋକୁଳରେ ରହି ତା ନୁହଁ, ସମସ୍ତ ଆଦିବାସୀମାନଙ୍କୁ ମଧ୍ୟ ସେ ମଧ୍ୟ ତାଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ଗୋଟେ ଆଦିବାସୀ ମହିଳା ଗୋଟେ ଥର ଆସି ବିକିବା ପାଇଁ ଆସିଥିଲା, ଜଙ୍ଗଲରୁ ବିଭିନ୍ନ ପ୍ରକାର ଫଳ ଆଣିକରି କହୁଥିଲା, କିଣି ହିଁ ଭୋ ଫଳ ଆଣି, ଫଳ କିଏ ନେବ, ଫଳ ଯେଉଁ ଡାକନ୍ତି ସେମିତି ଡାକିକିରି ଆସନ୍ତି। ଭଗବାନ କ'ଣ କଲେ ନା, ଇତି ଶ୍ରୁତ୍ୱା ସତ୍ୱରମ ଅଚ୍ୟୁତ, ସେ ହେଉଛନ୍ତି ଅଚ୍ୟୁତ। ଭଗବାନ କେବେ ହେଲେ ଚ୍ୟୁତ ହୁଏନି, ଭଗବାନ କେବେ ପତନ ହୁଏ ନାହିଁ। ତେଣୁ ସେଇ ଭଗବାନ ତାଙ୍କର ନିଜର ଭଗବତ୍ତା ସବୁବେଳ ପାଇଁ ରହିଛି, ଭଗବତ୍ତା ଅର୍ଥ ତାଙ୍କର କୌଣସି ଆବଶ୍ୟକତା ନାହିଁ, କାରଣ ସେ ହେଉଛନ୍ତି ପୂର୍ଣ୍ଣ କାମ। କିନ୍ତୁ ତଥାପି ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ କରିବା ପାଇଁ ସେ ଇତି ଶ୍ରୁତ୍ୱା, ଏତେ ତୁ ଶୁଣିଲେ କିଣି କିଏ ନବ ଫଳ, କିଏ ନବ ଫଳ ଶୁଣିକିରି ସତ୍ୱର ମାନେ ଖୁବ୍ ଶୀଘ୍ର କ'ଣ କରୁଛନ୍ତି ଭଗବାନ ନା, ଫଳାର୍ଥୀ ଧାନ୍ୟ ମାଦାୟ, ଏଇ ଫଳ ପ୍ରାପ୍ତ ହେବା ପାଇଁ। ଯଦିଓ ସେ ସମସ୍ତଙ୍କୁ ଫଳ ପ୍ରଦାନ କରୁଛନ୍ତି, ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି କର୍ମନିୟ ବା ଅଧିକାର ଅଛି ମା ଫଳେଶୁ କଥା, ତୁମର କର୍ମର ଅଧିକାର ଅଛି, ଫଳର ଅଧିକାର ନାହିଁ, କାରଣ ଫଳ ଭଗବାନ ପ୍ରଦାନ କରିବେ। ତେଣୁ ଭଗବାନ ଯଦି ସମସ୍ତଙ୍କୁ ଫଳ ପ୍ରଦାନ କରୁଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କର ଭକ୍ତଙ୍କଠାରୁ ଫଳ ଗ୍ରହଣ କରିବା ପାଇଁ ଫଳାର୍ଥୀ ଧାନ୍ୟ ମାଦାୟ, ଫଳ ପାଇବା ଦେବା ନେବାକୁ ହେଲେ ତା ବଦଳରେ କିଛି ଦେବାକୁ ପଡ଼ିବ, ତେଣୁ କିଛି ଧାନ ବା ଚାଉଳ କିଛି ଧରିକିରି ଆସୁଛନ୍ତି ଦୁଇ ହାତରେ। ତେଣୁ ଏ ଧାନ୍ୟ ମାଦାୟ ଯଜୌ ସର୍ବଫଳପ୍ରଦ, ଯଜୌ ମାନେ ଏଇଭଳି ଭାବରେ ଦୁଇ ହାତରେ ଧାନ କିଛି ଧରି ବା ଚାଉଳ କିଛି ଧରି ସେ ଆସୁଛନ୍ତି, ଛୋଟ ଛୋଟ ହାତରେ ସେ ଯେତେବେଳେ ଆସୁଛନ୍ତି ତାଙ୍କର ସବୁ ଚାଉଳ ସବୁ ତଳେ ପଡ଼ିଯାଉଛି। ଅନ୍ତିମରେ ଯେତେବେଳେ ଆସି ପହଞ୍ଚନ୍ତି ସେ ଫଳବାଲି ପାଖରେ, ଆଉ ଦୁଇଟି କି ତିନୋଟି ଧାନ ଅଛି, ଚାଉଳ ଅଛି, ଦୁଇଟି ତିନୋଟି ଚାଉଳ ଅଛି, ଏଧାରେ ଅଧାରେ ସେଟା ବର୍ଣ୍ଣନା କରାଯାଇଛି ଯେ ଦୁଇ ତିନୋଟି ଧାନ ଦେଖି ଇଏ ଚିନ୍ତା କରୁଛନ୍ତି ଯେ ଫଳବାଲି ଯେ ସେ ଯେଉଁ ଆଦିବାସୀ ମହିଳା ଜଣଙ୍କ, ସେ ଦୁଇ ତିନୋଟି ଧାନରେ କ'ଣ ଇଏ କରିବ, କିନ୍ତୁ ସେ ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ଦେଖି କୃଷ୍ଣଙ୍କର ସୌନ୍ଦର୍ଯ୍ୟ ରହିଛି ଅପୂର୍ବ ସୌନ୍ଦର୍ଯ୍ୟ, ବରହା ପିଡ଼ଂ ନଟବର ବପୁ କନ୍ନୟ କନିକାରମ ବିବ୍ରତବାସ କପିସ ବୈଜୟନ୍ତୀ ମାଳମ ରନ୍ଧ୍ରାମ ବେଣୁ ରଥସୁଧା ପୁରେନ୍ ଗୁପକୁଣ୍ଡେଇ ବୃନ୍ଦାରଣ୍ୟ ଶିବକର୍ମଣ ପ୍ରାବିଶ ଗୀତ କୀର୍ତ୍ତି, ଭଗବାନଙ୍କର ଯେଉଁ ରୂପ ବର୍ଣ୍ଣନା କରାଯାଇଛି ସବୁ, ଏ ରୂପକୁ ଶୁଣିକରି ଶୁଭଦେବ ସେମାନେ ଆକର୍ଷିତ ହେଇକି ଆସିଥିଲେ, ଯଦିଓ ସିଏ ବ୍ରହ୍ମ ଚିନ୍ତନ କରୁଥିଲେ। ତେଣୁ ଫଳବାଲି ସେଭଳି ଭାବରେ ଭଗବାନଙ୍କ ରୂପ ଦର୍ଶନ କରି ସେ ମୁଗ୍ଧ ହେଇକରି ସେ ଦୁଇ ତିନିଟି ଚାଉଳ ପାଇଁ ଚିନ୍ତା ନ କରିକି ସେ ସମସ୍ତ ତାଙ୍କର ଯେତେ ଫଳ ଥିଲା ସବୁ ତାଙ୍କ ହାତରେ ଦେଇଦେଉଛନ୍ତି, ଯଦିଓ ତାଙ୍କର ଛୋଟ ଛୋଟ ହାତ, କିନ୍ତୁ ଭଗବାନଙ୍କର ଐଶ୍ୱର୍ଯ୍ୟରେ ସେ ସବୁ ଫଳ ମଧ୍ୟ ତା ଦେହରେ ଭର୍ତ୍ତି ହେଇଯାଉଛି। ତେଣୁ ସେସବୁ ଫଳ ନେଇକରି ଯେତେବେଳେ ହସି ଦେଇକରି ଚାଲିଯାଉଛନ୍ତି, ତାଙ୍କର ପଛପଟକୁ ଦେଖି ସେ ଫଳବାଲି ମୁଗ୍ଧ ହେଇକି ରହିଛି, ସେ ଆଉ ନିଜର ଟୋକେଇକି ଯେଉଁଥିରେ ଆଣିଥିଲା ଫଳ ସେତେବେଳେ ଦେଖୁନି ସେ। ଭଗବାନ ଚାଲିଗଲା ପରେ ତାଙ୍କ ଘର ଭିତରେ ଚାଲିଗଲା ପରେ ଯେତେବେଳେ ସେ ଦେଖୁଛନ୍ତି ଟୋକେଇ ଭିତରେ ସବୁ ହୀରା ନୀଳା ରତ୍ନ ସବୁ ଗଦା ହେଇକି ରହିଛି, ଯେତିକି ଫଳ ନଥିଲା ତାଠୁ ଅଧିକ ରତ୍ନ ରହିଛି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରକୃତରେ ଖାଲି ଯେ ଏଇ ଇଏ ଦେଲେ, ଏଇ ହୀରା ନୀଳା ଦେଲେ ତା ନୁହଁ, ତାଙ୍କୁ କୃଷ୍ଣ ପ୍ରେମ ମଧ୍ୟ ପ୍ରଦାନ କଲେ। ତେଣୁ ଅଳ୍ପ କିଛି ଆମେ ଯଦି ଭଗବାନଙ୍କୁ ଦେବା, ଭଗବାନ ତା ବଦଳରେ ବହୁତ କିଛି ଆମକୁ ଦିଅନ୍ତି। ସେଥିପାଇଁ ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି କ'ଣ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦଂ ବ୍ୟକ୍ତି ଉପଭୂତଂ ଅସ୍ମାମି ପ୍ରୟତାର୍ଥମ୍। ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସିଏ ତାଙ୍କର ଭକ୍ତଙ୍କର ଭକ୍ତ ଯଦି ତାଙ୍କୁ କିଛି ପ୍ରଦାନ କରିବେ ତାହେଲେ ଏଦ୍ୱାରା ପ୍ରେମର ଆଦାନ ପ୍ରଦାନ ହେବ, ଭଗବାନ ସେଇଟା ଗ୍ରହଣ କରନ୍ତି। ତେଣୁ ଏଇଟା ଆବଶ୍ୟକ ଯେ ସମସ୍ତେ କିଛି କିଛି ଭଗବାନଙ୍କୁ ସବୁଦିନେ କିଛି ଖାଦ୍ୟ ପ୍ରଦାନ କରିବେ। ତେଣୁ ଏହିଭଳି ଭାବରେ ଅନେକ ଲୀଳା ସବୁ ବର୍ଣ୍ଣନା କରିଛନ୍ତି। ଗୋଟେ ଥର ଯଶୋଦା ମା ରୋଷେଇ କରୁଛନ୍ତି ଏବଂ ରୋହିଣୀ ମା ଯାଇଛନ୍ତି ଡାକିବା ପାଇଁ, କୃଷ୍ଣ ବଳରାମ ଖାଇବା ପାଇଁ ଆସୁନାହାନ୍ତି, ସକାଳେ ଯାଇଛନ୍ତି ଖେଳିବା ପାଇଁ ଆସୁନାହାନ୍ତି। ତେଣୁ ଯେତେ ଡାକିଲେ ମଧ୍ୟ ରୋହିଣୀ ମା ସେ ଆଉ ଶୁଣୁନାହାନ୍ତି, କୃଷ୍ଣ ବଳରାମ ଖେଳରେ ଲାଗିଛନ୍ତି। ତେଣୁ ରୋହିଣୀ ମା ଫେରି ଆସିକିରି ଯଶୋଦାକୁ କହିଲେ ଯେ ତମେ ଯାଇ ଡାକ, ସିଏ ମୋ କଥାରେ ଶୁଣୁନାହାନ୍ତି। ତେଣୁ ଯଶୋଦା ସିଏ ଡାକୁଛନ୍ତି, କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ତାତ ଏଇ ସ୍ଥାନ ପିବ ଅଳଙ୍ଗ ବିହାରୀ କୃଥାନ୍ତା ତତ୍ ଭଗବାନ ଭକ୍ତୁମରତି। ହେ କୃଷ୍ଣ ହେ କୃଷ୍ଣ ହେ ଅରବିନ୍ଦାକ୍ଷ ହେ କମଳ ଲୋଚନ, ତମେ ହେ ପୁତ୍ର ତମେ ଆସ ସ୍ତନପାନ କରିବ ଅଳଙ୍ଗ ବିହାରୀ କ୍ଷୁତ ଖାନ୍ତା। ବହୁତ ତମେ ଖେଳିଲଣି ଅଳଙ୍ଗ ବିହାରୀ, ତମେ ବର୍ତ୍ତମାନ କ୍ଷୁଧା ପ୍ରାପ୍ତ ହେଲଣି କ୍ଷୁତ ଖାନ୍ତା। ତେଣୁ ତତ୍ ଭଗବାନ ଭକ୍ତୁ ମହାରାଜ, ତେଣୁ ତମର ସବୁ ବର୍ତ୍ତମାନ ଖାଦ୍ୟ ଗ୍ରହଣ କରିବାର ଆବଶ୍ୟକତା ଅଛି, ତମେ ଆସ। କିନ୍ତୁ ଯେତେ କହିଲେ ମଧ୍ୟ ଯେତେବେଳେ କୃଷ୍ଣ ବଳରାମ ଆଉ ଶୁଣୁନାହାନ୍ତି, ଖେଳରେ ଲାଗିକି ରହିଛନ୍ତି, ମଗ୍ନ ହେଇକି ରହିଛନ୍ତି। ତେଣୁ ଯଶୋଦା ମା କହିଲେ ଯେ ତୁମର ପିତା ନନ୍ଦ ମହାରାଜ ବର୍ତ୍ତମାନ ଅପେକ୍ଷା କରିଛନ୍ତି, ତୁମେ ଆସିଲେ ସେ ଖାଇବେ, ନହେଲେ ସେ ଖାଇବେନି, ସେ ଭୋକରେ ରହିଛନ୍ତି। ତେଣୁ ତାପରେ କୃଷ୍ଣ ବଳରାମ ଆସୁଛନ୍ତି। ତେଣୁ କୃଷ୍ଣ ବଳରାମଙ୍କୁ ନେଇକିରି ସିଏ ତାଙ୍କୁ ସଫାସଫି କରି ତାଙ୍କୁ ସ୍ନାନ ଫାନ କରାଇ ତାଙ୍କୁ ସବୁ ଖାଇବାକୁ ସବୁ ଦେଉଛନ୍ତି। ଏଭଳି ଭାବରେ ଅନେକ ଲୀଳା ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଏହି ସମୟରେ ଏଇଭଳି ଭାବରେ ଲୀଳା ଚାଲିଥିଲା ବେଳେ ଗୋଟେ ତାଙ୍କର ବୃନ୍ଦା ଯେଉଁ ମହାବନରେ ବା ଗୋକୁଳରେ ତାଙ୍କର ଗୋଟେ ସବୁ ବ୍ରଜବାସୀମାନେ ମିଶି ଗୋଟେ ମିଟିଂ କରିଛନ୍ତି ଯେ ଏଇ ଯେଉଁ ଗଛଟି ଭାଙ୍ଗିଲା, ବୃକ୍ଷଟି ଭାଙ୍ଗିଲା, ତା ପୂର୍ବରୁ ଅନେକ ଉତ୍ପାଦ ହେଇଯାଇଛି। ଛଅ ଦିନ ଯେତେବେଳେ କୃଷ୍ଣ ଥିଲେ ସେତେବେଳେ ପୁତନା ଆସିକିରି ସବୁ ତାଙ୍କୁ ମାରିବା ପାଇଁ ବସିଥିଲା, ଏତେ ଗୋଟେ ରାକ୍ଷସୀ ଛଅ ମାଇଲର ରାକ୍ଷସୀ ତାଙ୍କୁ ମାରିବାକୁ ଆସିଥିଲା। ତାପରେ ଶକଟାସୁର ଆସିଥିଲା, ପୁନାବୃତ ଅସୁର ଆସିଥିଲା, ଏଇଭଳି ଭାବରେ ଅନେକ ଅସୁରମାନେ ଆସୁଛନ୍ତି, ବିଭିନ୍ନ ଉତ୍ପାଦ ହେଉଛି ବର୍ତ୍ତମାନ ଏଇ ଗଛ ଦୁଇଟି ପାଇଁ ଉପାଡ଼ି ପଡ଼ିଲା। ତେଣୁକରି ସେମାନେ ଚିନ୍ତା କରୁଛନ୍ତି ଯେ ଆଉ ଗୋଟିଏ ସ୍ଥାନକୁ କେଉଁଠି ପଳେଇବା। ତେଣୁ ଉପାନନ୍ଦ ଯିଏକି ନନ୍ଦଙ୍କର ବଡ଼ ଭାଇ ସେ କହୁଛନ୍ତି ଆଉ ଗୋଟିଏ ସ୍ଥାନ ଅଛି ବୃନ୍ଦାବନ, ଯେଉଁଠି ବହୁତ ସୁନ୍ଦର ସ୍ଥାନ ଏବଂ ଗାଭୀମାନଙ୍କର ଖାଦ୍ୟ ପାଇଁ ମଧ୍ୟ ବହୁତ ତୃଣ ଇତ୍ୟାଦି ରହିଛି, ସେଠି ଗୋବର୍ଦ୍ଧନ ପର୍ବତ ଅଛନ୍ତି, ସେଠି ଯମୁନା ନଦୀ ମଧ୍ୟ ପ୍ରବାହିତ ହେଉଛନ୍ତି, ତେଣୁ ସେଇଠିକି ଯିବା ପାଇଁ ସବୁ ମିଟିଂରେ ଆଲୋଚନା ହେଲା। କୃଷ୍ଣ ଏଇସବୁ ଯେଉଁ କାର୍ଯ୍ୟ କରୁଛନ୍ତି, ଏଇସବୁ ଯେଉଁ ଉତ୍ପାଦ ହେଉଛି, ଆମେ କୃଷ୍ଣଙ୍କୁ ରକ୍ଷା କରିବା ପାଇଁ ସେଇଠିକି ପଳାଇଲେ ଠିକ୍ ହେବ। ତେଣୁ ସମସ୍ତେ ରାଜି ହେଇକିରି ସେଠିକି ଯାଇ ପହଞ୍ଚନ୍ତି। ତେଣୁ ସେଠି ମଧ୍ୟ ଭଗବାନ ସେଇଠି ବର୍ଷା ପାଳନ କରିବା ପାଇଁ ଯାଉଛନ୍ତି, ଛୋଟ ଛୋଟ ବତ୍ସମାନଙ୍କୁ ବାଛୁରୀମାନଙ୍କୁ ନେଇକିରି ବାଛୁରୀ ପାଳନ କରିବା ପାଇଁ ନେଉଛନ୍ତି। ବହୁତ ଜିଦ୍ ପ୍ରଥମେ ନନ୍ଦ ଯଶୋଦ ଚାହୁଁନଥିଲେ, କିନ୍ତୁ କୃଷ୍ଣ ଏବଂ ବଳରାମ ସେମାନେ ଦୁଇ ଜଣ ବହୁତ ଜିଦ୍ ଧରିବାରୁ ତେଣୁ ସେ ତାଙ୍କୁ ପଠାଇଲେ ବତ୍ସଚାରଣ କରିବା ପାଇଁ। ବତ୍ସଚାରଣ କରିବା ପାଇଁ ଯେଉଁ ପଠାଇଲେ ଗୋଟେ କଣ୍ଡିସନ ହେଲା ଯେ ସେମାନେ ଦୂରକୁ ଯିବେନି, ପାଖରେ ସେ ବୃନ୍ଦାବନ ପାଖରେ ହିଁ ବତ୍ସଚାରଣ କରିବେ। ତେଣୁ ଗୋଟେ ଥର ଯାଇ ପହଞ୍ଚନ୍ତି, ସେଠି ଦେଖିଲେ ଗୋଟେ ସେ ବାଛୁରୀମାନଙ୍କ ଭିତରେ ଗୋଟେ ବତ୍ସ ଆସିଛି ଯେ କି ଗୋଟେ ଅସୁର ବତ୍ସା ଆସୁଥାନ, ତେଣୁ ଭଗବାନ ତାକୁ ହତ୍ୟା କରିଛନ୍ତି। ତେଣୁ ସେଇଭଳି ଭାବରେ ଗୋଟେ ଥର ବକାସୁର ମଧ୍ୟ ଗୋଟେ ଆସିଲା, ବକାସୁର ହେଉଛି ବକିର ଭାଇ, ବକି ଯେଉଁ ପୁତନାକୁ ଯେଉଁ ଭଗବାନ ଛଅ ଦିନରେ ହତ୍ୟା କରିଥିଲେ ଉଦ୍ଧାର କରିଥିଲେ, ତାର ଭାଇ ଆସିଥିଲା କୃଷ୍ଣଙ୍କୁ ବଧ କରିବା ପାଇଁ। ତେଣୁ ସେ ବକାସୁରକୁ ମଧ୍ୟ ଭଗବାନ ଚିରି ପକାଇଲେ ବକାର ପାଟି। ଯେଉଁ ଗୀତ ଗୋଟେ ରହିଛନ୍ତି ଆମର ଓଡ଼ିଶା ଓଡ଼ିଆ ଭକ୍ତ ଜଣେ ରଚନା କରିଛନ୍ତି କବି, କେତେ ଛନ୍ଦ ଜାଣେ ଲୋ ସହି ନନ୍ଦ ରାଜାର ଟିକି ପିଲାଟି, ଟିକି ପିଲା ବୋଲି ଯାହାକୁ ତ ବହୁ ଚିରି ଦେଲା ସିଏ ବକାର ପାଟି। ଏଇଭଳି ଭାବରେ ବକାଶର ବଧ ହେଇଛନ୍ତି। ଏକାଦଶ ଅଧ୍ୟାୟରେ ଏଇ ଦୁଇଟି ଲୀଳା ବର୍ଣ୍ଣନା କରାଯାଇଛି, ଦ୍ୱାଦଶ ଅଧ୍ୟାୟରେ ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଭଗବାନ ନାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ଦ୍ୱାଦଶ ଅଧ୍ୟାୟରେ ଅଘାସୁର ବଧ ରହିଛି। ଘୋର ପ୍ରମାଣ ଦେଇ ଆମର ଏଠି ସବୁ